ନମସ୍କାର, ମୁଁ ମନୋରମା ମହାନ୍ତି, ଉଦୟଗିରି ଫିଲ୍ମ ଓଡ଼ିଶା ରାଜ୍ୟର କରିବାକୁ ଯାଉଛି। ଯଦି ଦେଖିବା ଗତ 24 ଘଣ୍ଟାରେ କାମା ଜାଗାରେ ହାଲକର ମଧ୍ୟମ ଧରଣର ବର୍ଷା ରେକର୍ଡ଼ କରାଯାଇଛି, ସର୍ବାଧିକ ବର୍ଷା ରେକର୍ଡ଼ କରାଯାଇଛି ଗଞ୍ଜାମ ଜିଲ୍ଲାରେ 13 ମିଲିମିଟର ରେନ୍ଫଲ। ଆଉ ଯଦି ଦେଖିବା ଆମର ସବୁଠାରୁ ସର୍ବାଧିକ ତାପମାତ୍ରା ରେକର୍ଡ଼ କରାଯାଇଛି ଟିଟଲାଗଡ଼ରେ 36.5°C ଆଣ୍ଡ ଲୋଏଷ୍ଟ ମିନିମମ୍ ଟେମ୍ପରେଚର ରେକର୍ଡ଼ କରାଯାଇଛି ଫୁଲବାଣୀରେ 19.6°C। ତା ସହିତ ଭୁବନେଶ୍ୱରରେ 35.2°C ମ୍ୟାକ୍ସିମମ୍ ଟେମ୍ପରେଚର ରେକର୍ଡ଼ କରାଯାଇଛି, ଆଉ କଟକରେ 33.6°C ଟେମ୍ପରେଚର ରେକର୍ଡ଼ କରାଯାଇଛି। ଆଉ ଯଦି ଦେଖିବା ଆଗାମୀ 5-7 ଦିନ ପାଇଁ ପ୍ରକାଶ, ଯଦି ଦେଖିବା ଆଗାମୀ 5-7 ଦିନ ପର୍ଯ୍ୟନ୍ତ ରାଜ୍ୟରେ କିଛି କିଛି କାମା ଜାଗାରେ ହାଲକର ମଧ୍ୟମ ଧରଣର ବର୍ଷା, ତା ସହିତ ବିଜୁଳି ଘଡ଼ଘଡ଼ି ହେବାର ବି ସମ୍ଭାବନା ରହିଛି। ଆଗାମୀ 24 ଘଣ୍ଟା ମଧ୍ୟରେ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ, ଗଞ୍ଜାମ, ଗଜପତି, ରାୟଗଡ଼ା, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ, ମାଲକାନଗିରି ଜିଲ୍ଲାରେ ହାଲକର ମଧ୍ୟମ ଧରଣର ବର୍ଷା କାମା ଜାଗାରେ ହେବାର ସମ୍ଭାବନା ରହିଛି। ଆଉ କାଲି ପାଇଁ ଯଦି ଦେଖିବା କାଲି ପାଇଁ ମଧ୍ୟ ହାଲକର ମଧ୍ୟମ ଧରଣର ବର୍ଷା କୋଷ୍ଟାଲ ଓଡ଼ିଶାରେ, ଆଉ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି, ଆଉ ରାୟଗଡ଼ା ଜିଲ୍ଲାରେ ହେବାର ସମ୍ଭାବନା ରହିଛି। ତା ସହିତ ଏହି ଜିଲ୍ଲା ଗୁଡ଼ିକରେ ବି ଘଡ଼ଘଡ଼ି ବିଜୁଳି ବି ହେବାର ସମ୍ଭାବନା ରହିଛି, ତା ପାଇଁ ୱାର୍ଣ୍ଣିଂ ବି ଦିଆଯାଇଛି। ଆଉ 19 ତାରିଖରେ କିଛି କିଛି ସ୍ଥାନରେ ହାଲକର ମଧ୍ୟମ ଧରଣର ବର୍ଷା ହେବାର ସହିତ ବିଜୁଳି ଘଡ଼ଘଡ଼ି ହେବାର ସମ୍ଭାବନା ରହିଛି। ଆଉ କିଛି କିଛି ସ୍ଥାନରେ ଆମ ଦକ୍ଷିଣ ଓଡ଼ିଶାରେ, ଆଉ ଉତ୍ତର କୋଷ୍ଟାଲ ଓଡ଼ିଶାରେ, ଇଭିନ୍ ମୟୂରଭଞ୍ଜ, କେଉଁଝର, ଢେଙ୍କାନାଳ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି। ମୋଷ୍ଟଲି ହାଲକର ମଧ୍ୟମ ଧରଣର ବର୍ଷା ହେବ, ତା ସହିତ ବିଜୁଳି ଘଡ଼ଘଡ଼ି ବି ସମ୍ଭାବନା ରହିଛି। ଆଉ 20 ତାରିଖରେ ଦକ୍ଷିଣ ଓଡ଼ିଶାର ଜିଲ୍ଲାମାନଙ୍କରେ ହାଲକର ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଆଉ ଉତ୍ତର ଓଡ଼ିଶାରେ ଗୋଟେ 2ଟା ଡିଷ୍ଟ୍ରିକ୍ଟରେ କାଁ ଭା ଜାଗାରେ ହାଲକର ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ଅଛି, ଯେମିତିକି ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର ଏବଂ କଟକ ଜିଲ୍ଲାରେ। ଆଉ ଆପଣ ଯଦି ଦେଖିବା 21 ତାରିଖରେ ବର୍ଷାର ପ୍ରଭାବ ବହୁତ କମିଯିବ, ଆଉ ଗୋଟେ କିମ୍ବା 2ଟା ଜିଲ୍ଲାରେ ଯେମିତିକି କୋରାପୁଟ, ମାଲକାନଗିରିରେ କାମ ଜାଗାରେ ହାଲକର ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଆଉ 22 ତାରିଖରେ ବି ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରିରେ ହାଲକର ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଆଉ 23 ତାରିଖରେ କୋଷ୍ଟାଲ ଓଡ଼ିଶା, ଉପକୂଳବର୍ତ୍ତୀ ଓଡ଼ିଶାର ଜିଲ୍ଲାମାନଙ୍କରେ କିଛି କିଛି ସ୍ଥାନରେ ହାଲକର ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ତା ସହିତ ମୟୂରଭଞ୍ଜ, କେଉଁଝର, ଢେଙ୍କାନାଳ, ସୁନ୍ଦରଗଡ଼, ରାୟଗଡ଼ା, କୋରାପୁଟ, ମାଲକାନଗିରି ଜିଲ୍ଲାରେ କାମା ଜାଗାରେ ହାଲକର ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଆଉ ଆମର ଯେଉଁ ଥଣ୍ଡରଷ୍ଟର୍ମ ୱାର୍ଣ୍ଣିଂ ଦିଆଯାଇଛି କାଲି ପାଇଁ 18 ତାରିଖ ପାଇଁ, ଆଉ 19 ତାରିଖ ପାଇଁକା ଘଡ଼ଘଡ଼ି ବିଜୁଳି ସହିତ ବର୍ଷା ହେବାର ସମ୍ଭାବନା ରହିଛି। ତା ସହିତ ଆମର ଏବେ ଗୋଟେ ଫ୍ରେସ୍ ଅପର୍ ଏୟାର ସାଇକ୍ଲୋନିକ୍ ସର୍କୁଲେସନ୍ ବନିବାର ସମ୍ଭାବନା ରହିଛି 20 ତାରିଖ ସୁଦ୍ଧା ନର୍ଥ ଆଣ୍ଡାମାନ ସିରେ, ଆଉ ତାର ଇନ୍ଫ୍ଲୁଏନ୍ସରେ ଗୋଟେ ଲୋ ପ୍ରେସର୍ ଏୟାର ଯାନି ଲଘୁଚାପ ବନିବାର ସମ୍ଭାବନା ରହିଛି 22 ତାରିଖରେ କେନ୍ଦ୍ରୀୟ ବଙ୍ଗୋପସାଗରରେ, ଆଉ ତାର ଗତି ମୋଷ୍ଟଲି ନର୍ଥ ୱେଷ୍ଟୱାର୍ଡ଼ ରହିବ, ଆଉ ଫର୍ଦର ଘନୀଭୂତ ହେବାର ସମ୍ଭାବନା ରହିଛି। ଏହାଫଳରେ ଆମ ରାଜ୍ୟରେ କିଛି କିଛି ଜିଲ୍ଲାରେ ହାଲକର ମଧ୍ୟମ ଧରଣର ବର୍ଷା, ମତଲବ ଆମ ରାଜ୍ୟରେ କିଛି କିଛି ସ୍ଥାନରେ ବର୍ଷା ରହିବାର ସମ୍ଭାବନା ରହିଛି 23 ତାରିଖ, 24 ତାରିଖ ଆଉ 25 ତାରିଖ ପର୍ଯ୍ୟନ୍ତ।